ଶୁଣିବ। ଯାଉଛ ଯଦି ପୁରୀ ଧାମକୁ ଚକା କ୍ଷୀର ରଥଯାତକୁ ମୋ କଥା ତାକୁ ଟିକେ କହିବ। ଅଣ୍ଟାରେ ମୋ ଫଟା ପାହୁଲାଟେ ନାହିଁ, କେମିତି ଯିବି ଏତେ ଦୂର ବାଟ ମୁହିଁ। ଅଣ୍ଟାରେ ମୋ ଫଟା ପାହୁଲାଟେ ନାହିଁ, କେମିତି ଯିବି ଏତେ ଦୂର ବାଟ ମୁହିଁ। ଏତିକି ଅନୁରୋଧ ରଖିବ, ମୋ କଥା ତାକୁ କହିବ ଭାଇ, ମୋ କଥା ତାକୁ କହିବ। ହେ ଭାଇ ଟିକେ ଶୁଣିବ, ହେ ଭାଇ ଟିକେ ଶୁଣିବ। ପିଲାଦିନେ ବାପାଙ୍କ ସାଙ୍ଗରେ ଦେଖିଥିଲି ତିନି ରଥ ସେ ବଡ଼ ଦାଣ୍ଡରେ। ଏ ମାୟା ସଂସାର ମୋତେ କରିଲା ଟି ବାଇ, କ୍ଷଣିକ ସୁଖକୁ ପାଇ ଆଉ ଯାଇ ନାହିଁ। ସେବେ ଯଦି ଏଇ କଥା ଭାବିଥାନ୍ତି, ଏବେ କାଇଁ ନିର୍ବାସିତ ହୋଇଥାନ୍ତି। ସେବେ ଯଦି ଏଇ କଥା ଭାବିଥାନ୍ତି, ଏବେ କାଇଁ ନିର୍ବାସିତ ହୋଇଥାନ୍ତି। ସତେ କି ଏ ଭାଗ୍ୟ ହୋଇବ, କାଳିଆ ଦର୍ଶନ ମିଳିବ, କାଳିଆ ଦର୍ଶନ ମିଳିବ। ହେ ଭାଇ ଟିକେ ଶୁଣିବ, ହେ ଭାଇ ଟିକେ ଶୁଣିବ। ବୟସ ମୋ ଗଲା, ସକାଳ ସୂରୁଜ ଯାଇ ସଞ୍ଜ ବେଳ ହେଲା। ଏ ଭାଇ ମରିଚିକା ପଛେ ଧାଇ ବେଳ ମୁଁ ସାରିଛି, ଏମିତି ତ ଛକିରେ ମୁଁ ଯାଇ ପହଞ୍ଚିଛି। ଆଗକୁ ମୁଁ ଆଉ ଯାଇପାରୁନାହିଁ, ପଛକୁ ମୁଁ ଆଉ ଫେରିପାରୁନାହିଁ। ଆଗକୁ ମୁଁ ଆଉ ଯାଇପାରୁନାହିଁ, ପଛକୁ ମୁଁ ଆଉ ଫେରିପାରୁନାହିଁ। କାଳିଆର ଦୟା ହୋଇବ, ଏ ଜୀବ ବୈକୁଣ୍ଠେ ବସିବ ଭାଇ, ଏ ଜୀବ ବୈକୁଣ୍ଠେ ବସିବ। ହେ ଭାଇ ଟିକେ ଶୁଣିବ, ହେ ଭାଇ ଟିକେ ଶୁଣିବ। ଯାଉଛ ଯଦି ପୁରୀ ଧାମକୁ ଚକା କ୍ଷୀର ରଥଯାତକୁ ମୋ କଥା ତାକୁ ଟିକେ କହିବ। ଅଣ୍ଟାରେ ମୋ ଫଟା ପାହୁଲାଟେ ନାହିଁ, କେମିତି ଯିବି ଏତେ ଦୂର ବାଟ ମୁହିଁ। ଅଣ୍ଟାରେ ମୋ ଫଟା ପାହୁଲାଟେ ନାହିଁ, କେମିତି ଯିବି ଏତେ ଦୂର ବାଟ ମୁହିଁ। ଏତିକି ଅନୁରୋଧ ରଖିବ, ମୋ କଥା ତାକୁ କହିବ ଭାଇ, ମୋ କଥା ତାକୁ କହିବ। ହେ ଭାଇ ଟିକେ ଶୁଣିବ, ହେ ଭାଇ ଟିକେ ଶୁଣିବ। ହେ ଭାଇ ଟିକେ ଶୁଣିବ, ହେ ଭାଇ ଟିକେ ଶୁଣିବ।
କିଚକେଶ୍ୱରୀ ଫିଲ୍ମସ୍, ଶୁଣନ୍ତୁ ଆଉ ଶୁଣନ୍ତୁ।
ଚିଙ୍ଗଡ଼େ ମା କିଚକେଶ୍ୱରୀ, କଳାହାଣ୍ଡିରେ ମା ମାଣିକେଶ୍ୱରୀ, ବାଲେଶ୍ୱରରେ ମା ଲାଳକେଶ୍ୱରୀ।
ଫିଲ୍ ଗୁଡ୍ ଆଣ୍ଡ ବେଟର କ୍ୱାଲିଟି, କିଚକେଶ୍ୱରୀ ଫିଲ୍ମସ୍।